হে মোহরিণী ধীরে ধামন্তে সুন্দর ধরণী, হে মোহরিণী ধরু ধরু করু মৃগ পরাবন্তে গোড়াই ছন্তির ঘুমণি, হে মোহরিণী ধীরে ধামন্তে সুন্দর ধরণী, হে মোহরিণী কেতেবেলে মৃগ দৃষ্টি কি ন দিশে, কেতেবেলে দৃষ্টি গোচর কেতেবেলে দূরে কেতেবেলে পাশে রামঙ্কু হেলা অগোচর, হে মোহরিণী রামঙ্কু বহুত দূর ঘেনি যাই গলা অদৃশ্য হই কাহি, ফুটিন রামতরু তরে বসন্তে পুড়ি ছামুরে হেলা যাই, হে মোহরিণী মারিবা বলি মনরে বিচারিণ কোদণ্ডরে কাণ্ড সন্ধিলে, বজ্রাঘাত প্রায় শবদ শুভিলা যেতেবেড়ে সর বিন্ধিলে, হে মোহরিণী লক্ষ্মণ ত্রাহি সীতা ত্রাহি বলিণ রাম স্বরে উচ্চে ডাকিলা, মৃগ দেহ ছাড়ি নিজ তনু ধরি প্রাণ হারি তলে পড়িলা, হে মোহরিণী দেখি রামচন্দ্র চকিত হইণ বুলন্তি হেলা পরমাদ, মৃগ দেহ ছাড়ি অসুর দেহরে কিরীট কুণ্ডল অঙ্গদ, হে মোহরিণী ধীরে ধামন্তে সুন্দর ধরণী, হে মোহরিণী এ বাণী শুনিয়াম্ভর প্রায় মণি আসই ন পুর লক্ষ্মণ, ছাড়ি অইলে সীতাঙ্কু ন পাইবি হইলা দুষ্ট দারুণ, হে মোহরিণী এহা বিচারন্তে বাম ভুজ বাম নয়ন তাঙ্কর স্ফুরিলা, বলে বিশি রাম পছরে গোড়াই সুগাল ঘোর ধনি কলা, হে মোহরিণী ধীরে ধামন্তে সুন্দর ধরণী, হে মোহরিণী ধরু ধরু করু মৃগ পরাবন্তে গোড়াই ছন্তির ঘুমণি, হে মোহরিণী ধীরে ধামন্তে সুন্দর। ବଚନ ଲକ୍ଷଣ ଗଲେ ବନ ଦେଖି କରି ଚକିତ ଯେ ହୋଇଲେ ଶ୍ରୀରାମ କି ପାଇଁ ବୁଦ୍ଧି ତୁରେ କଲୁ ହୋ ଲକ୍ଷଣ ଆଉ ମୁଁ ଦେଖିବି କି ଜାନ କି ବାରନ କରପତ୍ର ଯୋଡ଼ି କରି ଲକ୍ଷଣ ଯେ ଭାସି ତୁମ୍ଭ ଆଜ୍ଞା ପରମାଣେ ଜଗିଥିଲି ବସି ଲକ୍ଷଣ ବୋଲି ବିପିନେ ଶବଦ ଶୁଭନ୍ତେ ତାହା ଶୁଣି ଜନକ ନନ୍ଦିନୀ ଆଜ୍ଞା ଦିଅନ୍ତେ ବୋଇଲେ ହୋ ଲକ୍ଷଣ ତୁ ଯାଅ ବେଗ ହୋଇ ବନସ୍ତରେ ଡାକୁଛନ୍ତି ପ୍ରଭୁ ରଘୁ ସାଇ ମୁଁ ବୋଇଲି ବୀର ସଗନୁ ବୋଇ ଦେହି ହୀନ ଭାଷା ତାଙ୍କ ମୁଖୁ କେବେ ନ ଆସଇ ଏହା ଶୁଣି କ୍ରୋଧ ଭରେ ଜନକ ଦୁଲଣି ଧିକାର କରି କହିଲେ ମୋତେ କଟୁ ବାଣୀ ତାହା ଶୁଣି ମୁଁ ଯେ ଅଇଲ ବେଗ ହୋଇ ସାକ୍ଷୀ ଦେଇ ଅଛି ମୁଁ ଯେ ଦଶ ଦିଗ ଚାହିଁ ଏହା ଶୁଣି ରାମଚନ୍ଦ୍ର ହେଲେ ଚମତ୍କାର ଲକ୍ଷ୍ମଣ ସ୍କନ୍ଧରେ ନେଇ ଦେଲେ ମୃଗଭାର ମଢ଼ିଆ ଦୁଆରେ ଯେ ପ୍ରବେଶ ହେଲେ ଯାଇ ଡାକନ୍ତି ଗୋଜଳ ଘେନି ଆସ ବଇ ଦେଇ ଶ୍ରୀରାମ ଡାକନ୍ତେ ଯେଉଁ ସୀତା ନ ଶୁଣିଲେ କାତର ହୋଇଣ ରାମ ଭୂମିରେ ପଡ଼ିଲେ ଦେଖିଣ ଲକ୍ଷଣ ତହୁଁ ଧଇଲେ କତଳି ସୀତା ସୀତା ବୋଲି ରାମ ପାରନ୍ତି ବୋବାଳି ମଢ଼ିଆ ଭିତରେ ପଶି ଖୋଜନ୍ତି ଜାନକୀ ବନସ୍ତରେ ଅବା ଲୁଚି ବସିଥିବ ସତୀ ମଢ଼ିଆ ଦୁଆରେ ଯେ ପଡ଼ିଛି ରଥ ଚିହ୍ନ ନିଶ୍ଚୟ ସତିକି ମୋର ନେଲା କେଉଁ ଜନ ବନସ୍ତରେ ପଶି ରାମ ଡାକନ୍ତି ଗୋ ସୀତା ବୋଲେ ସଦାଶିବ ଏହା କଲୁରେ ବିଧାତା ଏଥୁ ଅନ୍ତେ ସୀତାଙ୍କୁ ପଚାରେ ମାୟା ଜତି କହ କହ ସୁନ୍ଦରୀ ତୁ କାହାର ଯୁବତୀ ଘୋର ବନେ ଆଗ ଘୋର ବନେ ଗୋ ବସି ଅଛୁ ଭୟ ନାହିଁ ମନେ ଗୋ ଶୀତ ୟା ବୋଲନ୍ତି ଯେ ଅଯୋଧ୍ୟା ଆମ୍ଭ ଘର ମୋର କାନ୍ତ ଦଶରଥ ରାଜାଙ୍କ କୁମର ଜ୍ୟୋତିଷ ଆହେ ଜ୍ୟୋତିଷ ହେ ପିତା ସତ୍ୟ ପାଳିବ ନେବାସ ହେ ରାବଣ ବୋଲଇ ଆଗ ଶୁଣ ଚାନ୍ଦ ମୁହିଁ ଜାଣିଲି ପତି ନିଶ୍ଚେ ଅଧମ ଅଟଇ ରାମାମଣି ଆଗ ରାମାମଣି ଗୋ ଏ ବନେ ରଖିଛି ତୋତେ ଆଣି ଗୋ ଜାନକୀ ବୋଲନ୍ତି ତୁମେ ଶୁଣ ତପିମଣି ଅକାରଣ ନିନ୍ଦ ধন্দা করি কহুছ বাণী তুমে যতি আহে তুমে যতি হে ব্রহ্মাণ্ড ঠাকুর মোর পতি হে ঠাকুরাণী কহুছন্তি দণ্ডে রজতি এই ক্ষণি আসিবে লক্ষ্মণ রঘুপতি তোরে দেখি আহে তোরে দেখি হে ভোজন দেই করিবে সুখী হে রাবণ বলাইবে গে ভিক্ষা দিও নারী নহিলে মুঁ তোর দ্বারু যাউ অছি ফেরি কৃষদরি আগ কৃষদরি গো ধর্ম নাশ জীবটি তোহরি গো তাহা শুনি জানকি যে ফল মূল ঘেনি নিয় বলি পর্ণকুটি দ্বারে রামামণি তপিবর আহে তপিবর হে ইহা ভুঞ্জি ক্ষুধা শান্তি কর হে রাবণ ভিক্ষা দেউ শস্ত্র গণ্ঠি তলে রহি নোহে বিধি আগ নোহে বিধি গো একথা অটই অপ্রসিদ্ধি গো জানকী বলন্তি তপি শুণ মো বচন তিনি গার কাটি যাই অছন্তি লক্ষ্মণ কেনে জীবি আহে কেনে জীবি হে স্বামী রাণ কেমন্তে লঙ্ঘিবি হে রাবণ বলাই আস আস গার ডেই এগার ডেইলে তোর দোষ কিছু নাই বই দেই আহে বই দেই গো গার ডেই ভিক্ষা দিও তুই গো পুনি বলে বিংশ বাহু শুণ রামাবর বাম করে মেন্টাই দেউছি তিনি গার আস আস আগ আস আস গো ভিক্ষা দেই মোর মন তোষ গো তাহা শুনি পাদে কডেইলে রাম নারী রথরে বসাই দৈত্য বাম কর হরি হরি নেলা আগ হরি নেলা গো শিব বলে কর্মে এ হাতি লাগো
দেশে ঘর দশরথ কুমার
ଶ୍ରୀରାମଚନ୍ଦ୍ରଙ୍କର ନାରୀ ହେ ବନଗିରି ଦୈବ କଲା ଏତେ ସରି କନକ ମୃଗ ଭୁଲି ତହିଁରେ ଶ୍ରଦ୍ଧା କଲି କାନ୍ତେ ବୋଇଲି ଦିଅ ମାରି ହେ ବନଗିରି ଦୈବ କଲା ଏତେ ସରି ମୋ ବାଣୀ ଶୁଣି ରାମ କରେ କଦଣ୍ଡ ବାଣ ଲକ୍ଷ୍ମଣେ କହିଲେ ତିଆରି ହେ ବନଗିରି ଦୈବ କଲା ଏତେ ସରି ଲକ୍ଷ୍ମଣେ ଏତେ କହି କୁରଙ୍ଗ କୁ ଗୋଡ଼ାଇ ବଣେ ପଶିଲେ ରାବଣାରି ହେ ବନଗିରି ଦୈବ କଲା ଏତେ ସରି ସେ ଘୋର ଅରଣ୍ୟରେ ବାଣୀ ଶୁଣଇ ଥରେ ଲକ୍ଷ୍ମଣ ତ୍ରାହି ତ୍ରାହି କରି ହେ ବନଗିରି ଦୈବ କଲା ଏତେ ସରି ସେ ବାଣୀ ଶୁଣି ମୁହିଁ ଲକ୍ଷ୍ମଣେ କହିଲଇ ବେଗେଣ ଯାଅ ଧନୁ ଧରି ହେ ବନଗିରି ଦୈବ କଲା ଏତେ ସରି ଜତିବେ ସେ ରାବଣ ନେଉ ଅଥିବ କର ଧରି ହେ ବନଗିରି ଦୈବ କଲା ଏତେ ସରି କହିବ ମୋ କାନ୍ତକୁ ମାରିବେ ରାବଣକୁ ମୋତେ ଆଣିବେ ବେଗ କରି ହେ ବନଗିରି ଦୈବ କଲା ଏତେ ସରି ପର୍ବତ ପକ୍ଷୀମାନେ ଶୁଣିଥା ଅସି କର୍ଣ୍ଣେ ତୁମ୍ଭେ କହିବ ଚାପ ଧାରି ହେ ବନଗିରି ଦୈବ କଲା ଏତେ ସରି ମକାନ୍ତ ଗଲେ ମୃଗ ମାରି ହେ ବନଗିରି ଦୈବ କଲା ଏତେ ସରି ଆ ସୀତାଙ୍କ ରୋଦନ ପକ୍ଷୀ ଜଟା ଯେ ଶୁଣିଲା ଧାଇଁ ଆସି ରାବଣକୁ ପଥ ଗାଳିଲା ବୋଇଲାରେ ମନ୍ଦ ବୁଦ୍ଧି କଲୁ ଦଶାନ ବିଷ ଖାଇବାକୁ କେହେ ବଳିଲା ତୁମ ଶ୍ରୀରାମଙ୍କ ଘରଣୀକୁ ଆଣିଲୁ ଚୋରାଇ ନିଶ୍ଚୟ ତୁ ଆଜନାଶ ଗଲୁ ଲଙ୍କ ସାଇ ଏତେ ବୋଲି ପକ୍ଷୀ ଜଟା କ୍ରୋଧ ଘର ହେଲା ରୁଖେ କବାଡ଼ି ଥଣ୍ଟେ ରଥରେ ପିଟିଲା ପୁଣ କୋପ ଭର ହୋଇ ଘର ଝାମ୍ପ ଦେଲା ଟେଣା ବୁଲାଇ ରାବଣ ରଥରେ ପିଟିଲା ପକ୍ଷୀ ଜଟା ଦୁଇ ଡେଣା କାଟି ପକାଇଲା ଡେଣା ଛିଡ଼ି ପକ୍ଷୀ ବର ଭୂମିରେ ପଡ଼ିଲା କ୍ରୋଧ ଭର ହଇଣ ଯେ କହି ବଚନ ଶ୍ରୀରାମଙ୍କ ବାଣେ ନାଶ ଜିଭୁରେ ରାବଣ ଗ ଗଗନ ମାର୍ଗରେ ରଥ ବାହି ଗଲା ଚଳି ରାମ ରାମ ବୋଲି ସୀତା ପାରନ୍ତି ବୋବାଳି ପକ୍ଷୀ ଜଟାକୁ ଚାହିଣ ଜାନକୀ ବୋଲନ୍ତି ତୋର ମୁଖୁ ବାର ତା ପାଇବେ ମୋର ପତି ଶ୍ରୀରାମଙ୍କୁ ଭେଟିବା ପର୍ଯ୍ୟନ୍ତ ଥିବ ପ୍ରାଣ କେତେ କହି ଜାନକୀ ଯେ କରନ୍ତି କାରୁଣ୍ୟ ଆହାମନ୍ଦ ଦୈବରେ ଏଡ଼େ ତୁ ଦାରୁଣ କଷଣ ଉପରେ ପୁଣି ବିହିଲୁ କଷଣ
ସୀତା ସୀତା ବୋଲି ଅବନୀରେ ପଡ଼ି ରାମ କରନ୍ତି ରୋଦନ କେଣେ ଛାଡ଼ି ଗଲୁ ଚନ୍ଦ୍ରମା ବଦନୀ ମୋତେ କରିଣ ନିଧନ ଆରେ କୃଷୋଦରୀ ମୋତେ ଛାଡ଼ି ଗଲୁ ଏକା କରି ମୃଗୟାକୁ ଗଲେ ପର୍ଣ୍ଣଶାଳା ଦ୍ୱାରେ ଚାହୁଁଥାଉ କେତେ ଧନ ପ୍ରମୋଦ ମନରେ ଜଳ ଝରି ହେନି ଧୋଇବା ପାଇଁ ଚରଣ ଆରେ ବିମ୍ବା ଧରି ତୋତେ ବନେ କେହୁ ନେଲା ହରି ପଲକୁ ନିମିଷେ ଅନ୍ତର ହୋଇଲେ କୋଟି ଯୁଗ ମଣୁ ବାଳା ଏବେ ତ ଏ ଘର ବନସ୍ତେ ମୋର ବୁଡ଼ାଇ ଗଲୁ ତୁ ଭେଳା ଆରେ ପ୍ରାଣ ବାନ୍ଧବୀ ସତେ ଏ ଦୁଃଖରୁ ପାରି ହେବି ଦଶରଥ କୋଳେ ଜନ୍ମ ହୋଇଣ ସୂର୍ଯ୍ୟବଂଶ ନାଶ କଲି କୁଳଦୀପ ଛୁଇଁ ନିୟମ କରିଣ ଏବେ ତୋତେ ହରାଇଲି ଆରେ ପଙ୍କଜ ଡୋଳା ତୋତେ ବନେ କେହୁ ହରି ନେଲା ପତିମାନେ ଶୁଣିଲେ କି ବୋଲିବେ କି ବୋଲି ବେଟି ଜନକ ସଂସାରେ ମୋତେ ଉପହାସ ହୋଇଲା ଚାହିଁବି କାହାର ମୁଖ ଆରେ ଚନ୍ଦ୍ରମୁଖୀ ମୋତେ କରିଗଲୁ ବନେ ଦୁଃଖୀ ଆହେ ଗୋଦାବରୀ ତୁମ୍ଭେ ପାପ ହାରି ଦେଖିଛ କି ମୋହରଣୀ ଆହେ ବନଲତା କହେ ଭାରତା କେନେଲା ରମଣି ମଣି ସଦା ଶିବ କହି ଧୈର୍ଯ୍ୟ ଘର ରଘୁକୁଳ ସାଇ
କେତେ ଏକ ଦୂରେ ପକ୍ଷୀ ଜଟାକୁ ଦେଖିଲେ କୋପ ଭରେ ଶ୍ରୀରାମ ମାରିବା ମନେ କଲେ ପକ୍ଷୀ ଜଟା କହ ଇଜେ ଶୁଣ ରଘୁନାନ ଜାନକୀ କି ଘେନି ଗଲା ପାପିଷ୍ଠ ରାବଣ ଡେଣାଘାତେ ଭଗ୍ନ ମୁହି କଲି ତାର ରଥ ମୋତେ ସେ ରାବଣେଶ୍ୱର କଲା ସରାଘାତ ଖଡ଼ଗ ଘେନିଣ ବେନି ଡେଣା ମୋ କାଟିଲା ଆକାଶ ମାର୍ଗରେ ରଥ ବାହି ଘେନି ଗଲା ଗଲାବେଳେ ଜାନକୀ ଯେ କହିଲେ ବଚନ ସ୍ୱାମୀଙ୍କି ଦେଖିବା ଯାଏ ଥିବ ତୋ ଜୀବନ ତୋହର ମୁଖରୁ ସ୍ୱାମୀ ବାରତା ପାଇବେ ରାବଣ କୁମାରୀ ମୋତେ ଘେନି ନ ଆସିବେ ଏତେ କହି ପକ୍ଷୀ ଜଟା ଛାଡ଼ିଲା ଜୀବନ କହେ ରାମ ରାମ ରଖ ପ୍ରଭୁ ରଘୁନାନ ଏହା ଶୁଣି ଶ୍ରୀରାମ ଯେ ବିକଳ ହୋଇଲେ ସେହି କ୍ଷଣି ଲକ୍ଷଣର ମୁଖକୁ ଚାହିଁଲେ ବୋଲନ୍ତି ହୋ ଲକ୍ଷଣ ତୁ ଶୁଣ ମୋ ବଚନ ପର ଉପକାରୀ ଏହୁ ପକ୍ଷୀଟି ସୁଜାଣ ହାତୀ ଭଙ୍ଗା କାଠ ଆଣି ଜୁଇ ସଜାଡ଼ିଲେ ତୃଣୁ ଅଗ୍ନିଶ୍ୱର ରଘୁନାଥ ଯେ ବିନ୍ଧିଲେ ତୃଣୁ ଅଗ୍ନି ବାଣ ଯେ ବିନ୍ଧିଲେ ରଘୁପତି ବାହାର ହୋଇଲା ଅଗ୍ନି ପଡ଼ିଲା କଖିତି ପ୍ରଜ୍ୱଳିତ ଅଗ୍ନି ରାମ ତୁ ଜଳାଇଲେ ବିଧିମତ କରି ତାର ପିଣ୍ଡ ଦାହ କଲେ ଗୋଦାବରୀ ନଦୀରେ ସେ ସ୍ନାନ କଲେ ଯାଇ ସନ୍ଧ୍ୟା ସୁମରିଲେ ପ୍ରଭୁ ରଘୁକୁଳ ସାଇ ବୋଲେ ସଦା ଶିବ ଧନ୍ୟ ଧନ୍ୟ ତୋ ଜୀବନ ଶ୍ରୀରାମ ଶ୍ରୀ ହସ୍ତେ ସେ ହୋଇଲା